କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ମଣିଷ ହଜେଇ ଦେଲାଣି ତାର ବୁଦ୍ଧି ବିଚାର ଲୋଭ ମୋହ ମିଛ ମାୟାରେ ଭୁଲି ଗଲା ସଂସ୍କାର ଧରି ଗର୍ଭରେ ଯିଏ ଜନ୍ମ ଦେଲା ବୃଦ୍ଧା ବୟସରେ ଆଜି ସେ ଦେଖ ଅଲୋଡ଼ା ହେଲା ଭାରିଜାକୁ ଧରି ସାଙ୍ଗରେ ପୁଅ ବିଦେଶ ଗଲା କାନ୍ଦି କାନ୍ଦି ଆଜି ମାର ଶ୍ୱାସ ରୁଦ୍ଧ ହୋଇଲା କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ଧନ ଭାଙ୍ଗି ପରା ପୁଅକୁ ଦେଇଥିଲା ସେ କ୍ଷୀର ପାଣି ଟୋପେ ତୁଣ୍ଡେ ଦବାକୁ କେହି ନାହାନ୍ତି ତାର ଧନ ଧନ ବୋଲି ଡାକୁଛି ଧନ ଦଉନି ଧରା କେମିତି ପୋଛିବ ଲୁହ ସେ ତାର କଣ ତ ଚିରା କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ଭିତରୁ ବାଛି ଦେଖେଇଲା ସେ ତା ରୂପକୁ ପୁଣି ଚତୁର୍ଥୀ ବାସି କହିଲା ସେ ଚଳି ହବନି ଏହି ବୁଢ଼ୀ ସାଙ୍ଗରେ ସ୍ୱାମୀକୁ କହିଲା ରହିବା ଚାଲ ଏବେ ସହରେ କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର କି କଥା କହିବି ପୁଅର ପୁଅ ମାଇପ ଗଲା ମାଇପ କଥାରେ ପଡ଼ି ସେ ବୁଦ୍ଧି ହଜେଇ ଦେଲା ଚାରିଦିନେ ଭୁଲି ଗଲା ସେ ମା ସ୍ନେହ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ଯୋଉ ବାପା ଦିନେ କାନ୍ଧେଇ ଦେଖେଇଲା ଯାତରା ଶେଷ ବେଳେ କାନ୍ଧ ଦବାକୁ ପାଖରେ ପରା ଜମି ବିକି ଦିନେ ପୁଅକୁ କଲା ବଡ଼ ମଣିଷ ବୃଦ୍ଧାଶ୍ରମେ ଆଜି ହବ କି ତାର ଜୀବନ ଶେଷ କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ସେତେ ଘରଟି ଏଇ ଦୁନିଆ ସାରା ଭାଇ ହେଲା ପୁଣି ଭାଇର ବଡ଼ ଭଗାରୀ ପରା ଆପଣା ସ୍ୱାର୍ଥରେ ସବୁ ଅଛନ୍ତି ରହି କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ସୁରକୁ ଦିଏ ନାହିଁ ଓଢ଼ଣା ପଚାରିଲେ ସିଏ କହୁଛି ଏତ ପ୍ରଥା ପୁରୁଣା ସିନ୍ଥିରେ ନାହିଁ ତା ସିନ୍ଦୁର ନାହିଁ ହାତରେ ଚୁଡ଼ି ଚୁଡ଼ି ପିନ୍ଧି ଦେଲେ କୁଆଡ଼େ ହେଇ ଯିବ ସେ ବୁଢ଼ି କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ତୁଳସୀ ଚଉରା ନାହିଁଟି କାହା ଘର ଦୁଆରେ ସଞ୍ଜବତୀ ଜଳୁ ନାହିଁଟି ଆଉ କାହାରି ଘରେ ବନ୍ଧୁବାନ୍ଧବଙ୍କ ଭିତରେ ନାହିଁ ସେ ଭାବ ପ୍ରୀତି କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ଭାଗବତ ଟୁଙ୍ଗି ଦେଖିବା ହେଲା ସାତ ସପନ ଗାଁରେ ଗାଁରେ ଚାଲିଛି ମଦ ମାଉଁଶ ଭୋଜି ଶିକ୍ଷା ଦୀକ୍ଷା ସବୁ ପାସରି ଗଲେ ଯୁବକ ଆଜି କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ତାହାର ମୁହଁ ଉପରେ ମୁଖା ଆଚରଣ ଉଚ୍ଚାରଣରେ ସବୁ ଦିଅନ୍ତି ଧୋକା ମାଳିକା ବଚନ ସବୁ ତ ଆଜି ହଉଛି ସତ ସଂସାର ଭିତରେ ଆଜି ତ ପାପୀ ସଂଖ୍ୟା ବହୁତ କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ଉଠ ଉଠ କଳା ଠାକୁର ଉଠ ପହଡ଼ ଭାଙ୍ଗି ବାର ହାତ ଖଣ୍ଡା ଧର ହେ ପାପୀ ନାଶିବା ଲାଗି ତୁମ ବିନା ନାହିଁ ଗତି ହେ ପ୍ରଭୁ ଜଗତ ଦିଅ ସରଳ